ତାପରେ ଏମିତି ପୁଣି ହେଲା ବ୍ରାହ୍ମଣଙ୍କ କଥା ଆସେ ବ୍ରାହ୍ମଣ ଚାହୁଁଛନ୍ତି ତାଙ୍କର କଥା ଶୁଣିବା ପାଇଁ ସେ ବ୍ୟବସ୍ଥା କରୁଛନ୍ତି ସେଇଭଳି ଭାବରେ ତେଣୁ ଯାହା ହଉ ଆଜି ସକାଳେ ଆମେ ଯେଉଁଠି କଥା ବିଶ୍ରାମ ଦେଇଥିଲେ ପୁଣି ସେଇଠି କଥା ଆରମ୍ଭ କରିବା ବ୍ରାହ୍ମଣଙ୍କ କଥା ଭଗବାନ ବ୍ରାହ୍ମଣଙ୍କ ଆବିର୍ଭାବ ହେବେ 10 ତାରିଖରେ ମଙ୍ଗଳବାର ଆବିର୍ଭାବ ହେବେ ତେଣୁ 5 ତାରିଖକୁ ତାଙ୍କ ବିଷୟରେ କଥା ଚାଲିଛନ୍ତି 5 ତାରିଖରେ ମୁଁ ପାଞ୍ଚ ନା ତା ପୂର୍ବରୁ ବ୍ରାହ୍ମଣଙ୍କ କଥା ଆମେ ଚାଲିଛି କଥା କହି ଚାଲୁଛୁ ଆମର ସେଠି ଗୋଟେ ରହିଛି ଭୁବନେଶ୍ୱରରେ ଗୋଟେ ବେସ୍ ରହିଛି ଆମର ଯେମିତି ପିଲାମାନେ ରହିଛନ୍ତି ଇଞ୍ଜିନିୟରିଂ ପିଲାମାନେ ସେମିତି ଜୟଦେବ ବିହାରରେ ପିଲାମାନେ ସବୁ ରହିଛନ୍ତି ସେଇଠି ମୋତେ ଡାକ୍ତର କଥା କହିବା ପାଇଁ ମୁଁ ପଚାରିଲି କେଉଁ ବିଷୟରେ କହିବା ସେଗୁଡ଼ା ଆପଣ ଯେଉଁଟା କହିପାରନ୍ତି ତେଣୁ ଦେଖିଲି ଆମର ବ୍ରାହ୍ମଣଙ୍କର ଆବିର୍ଭାବ ଅଛି ତେଣୁ ବ୍ରାହ୍ମଣଙ୍କ କଥା ମୁଁ ଆରମ୍ଭ କରିଥିଲି ମୁଁ ସେଇଠୁ ଚାଲିଛି ବ୍ରାହ୍ମଣଙ୍କ କଥା ବିଭିନ୍ନ ସ୍ଥାନରେ କଥା ଚାଲିଛନ୍ତି ତେଣୁ ଆଜି ଆମେ ରଘୁନନ୍ଦନ ଧାମ ମଧ୍ୟ ବ୍ରାହ୍ମଣଙ୍କ କଥା କହୁଛେ ତେଣୁ ଗତକାଲି ଆଜି ସକାଳେ ଯେଉଁ କଥାଗୁଡ଼ିକୁ ବିଶ୍ରାମ ଦେଇଥିଲେ ଭଗବାନ ପାଖରେ ଆବିର୍ଭାବ ଭଗବାନ ଆବିର୍ଭାବ ହେଇଗଲେ ଅଦିତିଙ୍କ ପାଖରେ ଅଦିତି ମା ଅଦିତି ଦେବତାମାନଙ୍କର ମା ଆଦିତ୍ୟ ଆଦିତ୍ୟମାନଙ୍କର ମା ହେଉଛନ୍ତି ଅଦିତି କଶ୍ୟପଙ୍କର ପତ୍ନୀ ସିଏ ଯେତେବେଳେ 12 ଦିନ ଧରି ପୟବ୍ରତ କଲେ ଏ 12 ଦିନ ପୟବ୍ରତରେ 63 ଦିନ ଭଗବାନ ଆବିର୍ଭାବ ହେଇଗଲେ ତାଙ୍କ ପାଖରେ 12 ଦିନରେ ଭଗବାନ ସେ ପ୍ରାପ୍ତ ହେଇଗଲେ ତେଣୁ ଯେତେବେଳେ ଆସିଗଲେ ଭଗବାନ କିଭଳି ସେ ଆସିଗଲେ ନା ତସ୍ୟା ପ୍ରାଦୁର୍ଭୂତାତ୍ ଭଗବାନ ଆଦିପୁରୁଷ ପୀତବାସା ଚତୁର୍ବାହୁ ଶଙ୍ଖଚକ୍ର ଗଦାଧର ଭଗବାନ ଆବିର୍ଭୂତ ହୋଇଯାଇଛନ୍ତି ମାଆଙ୍କ ପାଖରେ ଆଦିତ୍ୟଙ୍କ ପାଖରେ ତସ୍ୟା କହିଲେ ସେହି ଆଦିତ୍ୟଙ୍କ ସାମ୍ନାରେ ପ୍ରାଦୁର୍ଭୂତ ଭଗବାନ ଆବିର୍ଭାବ ହୋଇଗଲେ ପ୍ରାଦୁର୍ଭୂତ ଭଗବାନ ଏଠି କେହି ନାହାନ୍ତି କିନ୍ତୁ ଭଗବାନ ଚାହିଁଲେ ଏଠି ମଧ୍ୟ ଆବିର୍ଭାବ ହୋଇଯାଇପାରିବେ ଯେମିତି ଆବିର୍ଭାବ ହେଲେ ନୃସିଂହଦେବ ଖମ୍ବରୁ ଆବିର୍ଭାବ ହୋଇଗଲେ ଭଗବାନ ଭଗବାନ ସବୁଠାରେ ଅଛନ୍ତି ତାଙ୍କ ଭକ୍ତଙ୍କ ପାଖରେ ପ୍ରକାଶିତ ହୁଅନ୍ତି ନା ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାବୃତ ସମସ୍ତ ପାଖରେ ଭଗବାନ କ'ଣ ପ୍ରକାଶିତ ହୁଅନ୍ତି ନାହିଁ ତାଙ୍କ ଭକ୍ତଙ୍କ ପାଖରେ ସେ ପ୍ରକାଶିତ ହୁଅନ୍ତି ଅନ୍ୟମାନଙ୍କ ପାଖରେ ସେ ଗୁପ୍ତ ହୋଇକି ରହନ୍ତି ବଦ୍ଧ ଜୀବ କେଉଁଠି ଭଗବାନ ଦେଖିପାରେ ନାହିଁ କିନ୍ତୁ ମୁକ୍ତ ଜୀବ ସବୁଠି ଭଗବାନ ଦର୍ଶନ କରନ୍ତି ଯେମିତି ପ୍ରହ୍ଲାଦ ସବୁଠାରେ ଦର୍ଶନ କରୁଥିଲେ ଭଗବାନଙ୍କୁ ତେଣୁ ଭଗବାନ ଆବିର୍ଭୂତ ହୋଇଗଲେ କିଭଳି ଭାବରେ ତାତ ପରୀକ୍ଷିତ ମହାରାଜ ସମ୍ବୋଧନ କରୁଛନ୍ତି ତାତର ଅର୍ଥ ପିତା ହେବ ତାତର ଅର୍ଥ ପୁତ୍ର ହେବ ତେଣୁ ଏଠି ତାତର ଅର୍ଥ ହେଉଛି ରାଜନ ବହୁତ ନିଜର ବୋଲି ଭାବୁଛନ୍ତି ପରୀକ୍ଷିତ ମହାରାଜଙ୍କୁ ବହୁତ ଭଗବାନ କଥା କହିବାରେ ଏତେ ଆନନ୍ଦ ତାକୁ ଲାଗୁଛି ଭଗବାନ କଥା ଯିଏ ଶୁଣୁଛନ୍ତି ତାଙ୍କ ପାଇଁ ମଧ୍ୟ ତାଙ୍କର ଆନନ୍ଦ ବଢ଼ିଯାଉଛି ତେଣୁ ତାତ ସମ୍ବୋଧନ କରୁଛନ୍ତି ହେ ତାତ ଭଗବାନ ଆଦିପୁରୁଷ ଆବିର୍ଭାବ ହେଲେ ଆଦିପୁରୁଷ ଭଗବାନ କିଭଳି ଆବିର୍ଭାବ ହେଲେ ଯଦି ପରୀକ୍ଷିତ ମହାରାଜ ଜାଣିବା ପାଇଁ ଚାହିଁବେ କିଭଳି ଆବିର୍ଭାବ ହେଲେ ନା ପୀତବାସ ଏ ମା ଯେଉଁଭଳି ଭାବରେ ଦେଖୁଛନ୍ତି ସୁଖଦେବ ଗୋସ୍ୱାମୀ ସେଇଭଳି ଭାବରେ ବର୍ଣ୍ଣନା କରୁଛନ୍ତି ମା ଦେଖୁଛନ୍ତି ଯେତେବେଳେ ଆବିର୍ଭାବ ହୋଇଗଲେ ତାଙ୍କର ପୀତବାସକୁ ପ୍ରଥମେ ଦେଖୁଛନ୍ତି ସୁନ୍ଦର ବସ୍ତ୍ର ଧାରଣ କରିଛନ୍ତି ପୀତବାସ ଧାରଣ କରିଛନ୍ତି ଏବଂ ଚତୁର୍ବାହୁ 4 ଭୁଜ ରହିଛି ଚତୁର୍ବାହୁ ଭଗବାନଙ୍କର ବିଷ୍ଣୁ ରୂପରେ ଆବିର୍ଭାବ ହେଉଛନ୍ତି ଚତୁର୍ବାହୁ ସେ ବାହୁରେ କ'ଣ କ'ଣ ଧରିଛନ୍ତି ସେ ଦେଖୁଛନ୍ତି ମା ଦେଖୁଛନ୍ତି ଶଙ୍ଖ ଚକ୍ର ଗଦା ଧାରଣ କରିଛନ୍ତି ଆଉ ଗୋଟିଏ ହାତ ଖାଲି ରହିଛନ୍ତି ଗୋଟିଏ ହାତ ଖାଲି ରଖିବାର ଉଦ୍ଦେଶ୍ୟ ହେଉଛି ତାଙ୍କୁ ବର ପ୍ରଦାନ କରିବେ ଆଦିତି ଯେଉଁ ଭୟଭୂତ କରିଥିଲେ ଏବଂ ତାଙ୍କୁ ବର ପ୍ରଦାନ କରିବାକୁ ଗୋଟିଏ ହାତ ଖାଲି ରଖିଛନ୍ତି ଆଉ 3ଟି ହାତରେ ଶଙ୍ଖଚକ୍ର ଗଦା ଧରିଛନ୍ତି ଶଙ୍ଖଚକ୍ର ଗଦା ଧରିବାର ଉଦ୍ଦେଶ୍ୟ ହେଉଛି ଇଏ ଯେଉଁ ଚାହୁଁଥିଲେ ଅଦିତି ଭଗବାନ ଆମକୁ ରକ୍ଷା କରିବେ ଅସୁରମାନଙ୍କୁ ହତ୍ୟା କରିବେ, ଆମର ପୁତ୍ରଙ୍କୁ ପୁଣି ସ୍ଥାପନ କରିବେ ସ୍ୱର୍ଗ ରାଜ୍ୟରେ, ଏହିସବୁ ଚିନ୍ତା କରିଥିଲେ। ତେଣୁ ବର୍ତ୍ତମାନ ମଧ୍ୟ ଭଗବାନ ସେହି ରୂପରେ ଆବିର୍ଭାବ ହେଉଛନ୍ତି। ତାଙ୍କ ଚକ୍ର ଗଦା ରହିଛି, ଶତ୍ରୁକୁ ପରାହତ ପରାଭୂତ କରିପାରିବେ ସେ ରୂପରେ ଆବିର୍ଭାବ ହେଉଛନ୍ତି ଭଗବାନ ଶଙ୍କଚକ୍ର ଗଦାଧର। ତେଣୁ ତମ୍ ନେତ୍ର ଗୋଚରଂ ବିକ୍ଷ ସହସ୍ର ସହସ୍ରୋତ୍ଥାୟ ସାଧରଂ ନନାମ ଭୂମି କାହିଁ ଦଣ୍ଡବତ୍ ବିଭଳା। ଭଗବାନ ଦେଖିଦେଲେ କ'ଣ ତାଙ୍କର ହେଲା ଅବସ୍ଥା, କ'ଣ ହେଲା ମାଙ୍କର ନା, ତମ୍ ନେତ୍ର ଗୋଚରଂ ବିକ୍ଷ, ନିଜ ନେତ୍ରରେ ଆଜି ଦେଖିଲେ, ଭଗବାନ ଦର୍ଶନ କଲେ, ନେତ୍ର ସଫଳ ହୋଇଗଲା, ଭଗବାନ ଦର୍ଶନ କରିପାରିଲେ। ତେଣୁ ସହସ୍ରୋତ୍ଥାୟ ସାଧରଂ, ବହୁତ ଆଦର ସହିତ ସାଙ୍ଗେ ସାଙ୍ଗେ ବସିକିରି ଧ୍ୟାନ କରୁଥିଲେ, ଜପ କରୁଥିଲେ, ଏସବୁ ଚିନ୍ତା କରୁଥିଲେ ଭଗବାନ ବିଷୟରେ, ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ ସହସ୍ରୋତ୍ଥାୟ। ଏବଂ ନନାମ ଭୂମି କାୟେନ, ପ୍ରଣାମ କଲେ ଭଗବାନଙ୍କୁ, ଭୂମି ଭୂମିରେ କାୟେନ ସ୍ୱର୍ଗ ଦ୍ୱାରା ପ୍ରଣାମ କଲେ, ଦଣ୍ଡବତ୍ ପୃଥିବୀ ଭଳା ଦଣ୍ଡବତ୍ ପ୍ରଣାମ କଲେ। ସ୍ତ୍ରୀଲୋକମାନେ ଦଣ୍ଡବତ୍ ପ୍ରଣାମ କରିବା କଥା ନୁହଁ, ସ୍ତ୍ରୀଲୋକମାନେ ଧନୁବତ୍ ପ୍ରଣାମ କରିବା କଥା, ପୁରୁଷ ଲୋକମାନେ ଦଣ୍ଡବତ୍ ପ୍ରଣାମ କରିବେ। କିନ୍ତୁ ଏତେ ବିହୁଳ ହୋଇଯାଇଥିଲେ, ପୁରା ପୂର୍ଣ୍ଣ ଭାବରେ ଦଣ୍ଡବତ୍ ଭଳି ପ୍ରଣାମ କରିଦେଲେ ମା ଭଗବାନଙ୍କୁ। ତେଣୁ ସ୍ୱଥାୟ ବଧାଞ୍ଜଳି ରିଡ଼ିତୁ ସ୍ଥିତା ନୋତ୍ସେହ ଆନନ୍ଦ ଜଳାକୁଳେକ୍ଷଣା ବଭୂବତୃଷ୍ଣୀ ପୁଲକାକୁଳାକୃତି ତଦର୍ଶନାତ୍ ଅତ୍ୟୁତ୍ସବ କାତ୍ରବେପତୁ। ଭଗବାନ ଦେଖି ଦର୍ଶନ କଲେ ଭକ୍ତଙ୍କର କିଭଳି ଅବସ୍ଥା ହୁଏ ସେ ବର୍ଣ୍ଣନା କରାଯାଏ। ସ୍ୱଥାୟ ଯେଉଁ ପ୍ରଣାମ କଲେ, ପୁଣି ମଧ୍ୟ ଉଠି ପଡ଼ିଲେ, ଉଠି ପଡ଼ିକି ବଧାଞ୍ଜଳି ହାତ ଯୋଡ଼ିକିରି ଇଡ଼ିତୁ ସ୍ଥିତା ଭଗବାନ ପ୍ରାର୍ଥନା କରିବା ପାଇଁ ଦଣ୍ଡାୟମାନ ହୋଇଗଲେ, ଭଗବାନ ପ୍ରାର୍ଥନା କରିବେ, ସ୍ତୁତି କରିବେ। ନୋତ୍ସେହ ଆନନ୍ଦ ଜଳାକୁଳେ କ୍ଷଣା, ଏଭଳି ଭାବରେ ତାଙ୍କର ଯେଉଁ ଆନନ୍ଦ ଆଶ୍ରୁ ହେଉଛି, ଆନନ୍ଦରୁ ଆନନ୍ଦ ଆନନ୍ଦ ଦ୍ୱାରା ତାଙ୍କର ଜଳ ଜଳ ମାନେ କ'ଣ ଚକ୍ଷୁରେ ଜଳ ଆସିଯାଉଛି, ଲୋତକ ଆସିଯାଉଛି, ଲୋତକୁ ବନ୍ଦ କରିପାରୁନାହାନ୍ତି, ଏତେ ଆନନ୍ଦ ହୋଇଯାଉଛି, ଆନନ୍ଦ ଆଶ୍ରୁ ବିଗଡ଼ିତ ହେଉଛି। ତେଣୁ ବଭୁବ ତୃଷ୍ଣୀ ପୁଲକା ପୁଳାକୃତି, ଆଉ କିଛି କହିପାରୁନାହାନ୍ତି, ପାଟିରୁ କିଛି କଥା ବାହାରୁ ନାହିଁ, ନୀରବ ହୋଇଯାଉଛନ୍ତି, ଶରୀରରେ ତାଙ୍କ ରୋମାଞ୍ଚ ଜାତ ହେଉଛି, ପୁଲକ ଆକୁଳ ହୋଇଯାଉଛନ୍ତି, ସେ ବିହୁଳ ହୋଇଯାଉଛନ୍ତି ଭଗବାନ ରୂପ ଦର୍ଶନ କରି। ତ ଦର୍ଶନା ଅତି ଉତ୍ସବ ଗାତ୍ର ବିପଥୁ, ଭଗବାନଙ୍କର ଯେଉଁ ରୂପ ଦର୍ଶନ କରୁଛନ୍ତି ଉତ୍ସବ ଭଳି ତାଙ୍କୁ ଲାଗୁଛି, ଭଗବାନ ରୂପ ଗୋଟେ ଉତ୍ସବ। ତେଣୁ ଗାତ୍ର ବିପଥୁ ତାଙ୍କ ଶରୀରରେ ସବୁ କମ୍ପନ ଜାତ ହେଉଛି, ଅଷ୍ଟସାତ୍ତ୍ୱିକ ବିକାର ଜାତ ହେଉଛି, ଭଗବାନ ଦର୍ଶନ କଲେ ଯେଉଁ ଭାବ ଷ୍ଟେଜକୁ ଆସିଲେ ତାଙ୍କର ଏଇଭଳି ଭାବରେ ଆସେ, ଅବସ୍ଥା ଆସେ, ଅଷ୍ଟସାଧିକ ବିକାର ସବୁ ଆସେ, ଭଗବାନ ଦର୍ଶନ କଲେ ସେ ଆନନ୍ଦ ଅବସ୍ଥା ସେ ପ୍ରାପ୍ତ ହୋଇଛନ୍ତି ଆଜି। ତେଣୁ ପ୍ରୀତ୍ୟାସନୈର୍ଗତ ଦୟା ଗିରା ହରି ତୁଷ୍ଟାବସା ତୁଷ୍ଟାବସା ଦେବ୍ୟଦିତି କୃଦ୍ଭ ଉଦ୍ଭିକ୍ଷତି ସା ପିବତୀବ ଚକ୍ଷୁଷା ରମାପତି ଯଜ୍ଞପତି ଜଗତ୍ପତି। ତେଣୁ ବହୁତ ପ୍ରୀତିରେ ଶନି ଧୀରେ ଧୀରେ ଗଦ୍ଗଦୟା ଗିରା ହରିଂ ଗଦ୍ଗଦ ହୋଇକରି କଥା କହୁଛନ୍ତି, ଠିକ୍ ଭାବେ କଥା କହିପାରୁନାହାନ୍ତି, ବହୁତ ଆନନ୍ଦ ଆସିଯାଇଛି। ହରି ଦର୍ଶନ କରୁଛନ୍ତି ଭଗବାନଙ୍କୁ, ହରି ଏଭଳି ଲାଗୁଛି ତାଙ୍କୁ ଦର୍ଶନ ମାନେ ତାକୁ ହରଣ କରୁଛନ୍ତି, ମନକୁ ହରଣ କରୁଛନ୍ତି ସେ ହରି, ଏଭଳି ତାଙ୍କ ରୂପ ରହିଛି। ତୁଷ୍ଟା ବହୁତ ତୁଷ୍ଟ ହୋଇଯାଇଛନ୍ତି ମା ଅଦିତି, ସା ଦେବ୍ୟ ଦେବ୍ୟ ଅଦିତି କୁରୁଦ୍ଭ, ଏ କୁରୁଦ୍ଭ ଏ କୁରୁଶ୍ରେଷ୍ଠ ପରୀକ୍ଷିତ ମା ଅଦିତି, ଅଦିତି ଏଇଭଳି ଭାବରେ ଉଦ୍ବିକ୍ଷତି ସା ତାଙ୍କୁ ଦର୍ଶନ କରୁଛନ୍ତି, କିଭଳି ଭାବରେ ଦର୍ଶନ କରୁଛନ୍ତି ଉଦ୍ବିକ୍ଷତି, କିଭଳି ନା ପିବତୀ ବା ଚକ୍ଷୁ ସା, ଯେମିତି ଚକ୍ଷୁ ଦ୍ୱାରା ତାଙ୍କ ରୂପକୁ ସେ ପାନ କରୁଛନ୍ତି, ଏତେ ସୁନ୍ଦର ରୂପ, ପିବତୀ ବା ଚକ୍ଷୁ ସା ଭଗବାନଙ୍କୁ ଦର୍ଶନ କରୁଛନ୍ତି, କେମିତି ତାକୁ ଜଣାପଡ଼ୁଛି ନା ଇଏ ରମାପତି, ରମାପତି କହିଲେ ଲକ୍ଷ୍ମୀପତି, ଏ ବର୍ତ୍ତମାନ ଲକ୍ଷ୍ମୀହୀନ ହୋଇଯାଇଛନ୍ତି, ଦେବତାମାନେ ସବୁ ସ୍ୱର୍ଗରୁ ବିତାଡ଼ିତ ହୋଇଯାଇଛନ୍ତି, ତାଙ୍କର ସ୍ତ୍ରୀ ଚାଲିଯାଇଛି, ସୌନ୍ଦର୍ଯ୍ୟ ଐଶ୍ୱର୍ଯ୍ୟ ସବୁ ଚାଲିଯାଇଛି। ବର୍ତ୍ତମାନ ଆଙ୍କୁ ଦେଖି ତାଙ୍କୁ ଲାଗୁଛି ରମାପତି ଆସିଗଲେ, ଲକ୍ଷ୍ମୀପତି ଆସିଗଲେ ଆମେ ପୁଣି ଆମର ସ୍ତ୍ରୀ ବା ଐଶ୍ୱର୍ଯ୍ୟ ପୁଣି ପ୍ରାପ୍ତ ହୋଇଯିବା। ରମାପତି ଯଜ୍ଞପତି, ଯଜ୍ଞପତି ଯଜ୍ଞ କଲେ ପରିବର୍ତ୍ତ ଯଜ୍ଞ କଲେ ନା ସିଏ, ତେଣୁ ଯଜ୍ଞର ପତି ବର୍ତ୍ତମାନ ଯଜ୍ଞର ମାଲିକ ଆସି ଉପସ୍ଥିତ ହୋଇଛନ୍ତି, ଏଇଭଳି ଭାବେ ତାଙ୍କୁ ଲାଗୁଛି ଦର୍ଶନ କରୁଛନ୍ତି ଯଜ୍ଞପତି। ଏବଂ ଜଗତପତି, ଜଗତର ସେ ପତି ଯେ ସ୍ୱର୍ଗର ସ୍ୱର୍ଗର ସମ୍ରାଟ ଯିଏ ରହିବ ଅଧିପତି ହେବ, ସେ ତ୍ରିଲୋକର ଅଧିପତି ହେବ, ଜଗତର ଅଧିପତି ହେବ। ତେଣୁ ବର୍ତ୍ତମାନ ଇଏ ଜଗତପତି ଆସିଛନ୍ତି, ତାଙ୍କୁ ମଧ୍ୟ ତ୍ରିଲୋକର ଅଧିପତି କରିବେ ତାଙ୍କ ପୁଅକୁ, ଏଇଭଳି ଭାବରେ ତାଙ୍କ ଧାରଣା ହେଉଛି ମାଆଙ୍କର। ତେଣୁ ଶିବ ଅଦିତି ବର୍ତ୍ତମାନ ଏହିଭଳି ଭାବରେ ଭଗବାନଙ୍କ ସ୍ତୁତି କରୁଛନ୍ତି। ଏଠି ଭଗବାନଙ୍କୁ ଏ ସ୍ତୋତ୍ରରେ ଭଗବାନଙ୍କ 10ଟି ସମ୍ବୋଧନ କରିଛନ୍ତି ଭଗବାନଙ୍କର ଏ ଶ୍ଳୋକରେ। ଯଜ୍ଞେଶ ଯଜ୍ଞ ପୁରୁଷ ଅଚ୍ୟୁତ ତୀର୍ଥ ପାଦ ଯଜ୍ଞେଶ ଯଜ୍ଞ ପୁରୁଷ ଅଚ୍ୟୁତ ତୀର୍ଥ ପାଦ ତୀର୍ଥ ଶ୍ରମ ଶ୍ରବଣ ମଙ୍ଗଳ ନାମ ଧ୍ୟେୟ ଆପନ୍ନ ଲୋକ ବୃଜିନୋପଶମୋଦୟାଦ୍ୟ ସନ୍ନ ଉଦିଶ ଭଗବାନ ନସିଦୀନନାଥ। ଭଗବାନ ସ୍ତୁତି କରୁଛନ୍ତି, ପ୍ରଥମେ କହୁଛନ୍ତି ଯଜ୍ଞେଶ ଯଜ୍ଞ ଯେଉଁ କଲେ ପୈବ୍ରତ ଯଜ୍ଞ, ତାର ହେଉଛନ୍ତି ଈଶ୍ୱର ବା ତାର ନିୟନ୍ତ୍ରଣକାରୀ ଯଜ୍ଞ ଫଳ ପ୍ରଦାତା ଯଜ୍ଞେଶ ସିଏ। ଯଜ୍ଞ ମାଧ୍ୟମରେ ସବୁକିଛି ଆମ ଭଗବତ ଗୀତାରେ ଭଗବାନ କହିଲେ, ଅନ୍ନା ଭୋଧି ଭୂତାନି ପର୍ଜନାଦନ ସମ୍ଭବ ଯଜ୍ଞାନ ଭୋଧି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ କର୍ମ ବ୍ରହ୍ମୋଦ୍ଭବ ବିଧି ବ୍ରହ୍ମାନ୍ତର ସମୁଦ୍ଭବମ ଏବଂ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠା। ଏ ଯଜ୍ଞ ଯଜ୍ଞ ମାଧ୍ୟମରେ ସବୁକିଛି ହେଉଛି, ବେଦରେ ଯାହା ସବୁ କର୍ମ ଅନୁମୋଦିତ ହେଇଛି ସେ ହେଉଛି ଯଜ୍ଞ। ତେଣୁ ଭଗବାନ ଏହି ଯଜ୍ଞ ଫଳ ପ୍ରଦାତା ଭକ୍ତାରମ୍ ଯଜ୍ଞ ତପସା, ସେ ହେଉଛନ୍ତି ଉପଭୋଗକାରୀ ଏବଂ ଫଳ ପ୍ରଦାନକାରୀ ମଧ୍ୟ ଭଗବାନ। ତେଣୁ ସେ ତାଙ୍କୁ ସମ୍ବୋଧନ କରି ଯଜ୍ଞେଶ ଯଜ୍ଞ ପୁରୁଷ, ଯଜ୍ଞ କହିଲେ ସେ ଭଗବାନ ବିଷ୍ଣୁ, ଯଜ୍ଞ ପୁରୁଷ ସିଏ, ସେ ହେଉଛନ୍ତି ଅଚ୍ୟୁତ। ଅଚ୍ୟୁତ କହିଲେ ତାଙ୍କର କେବେ ଚ୍ୟୁତ ହୁଏ ନାହିଁ, ଏ କହିବାର ଉଦ୍ଦେଶ୍ୟ ହେଉଛି ଯେ ଆମେ ଯେଉଁ ବର୍ତ୍ତମାନ ଚ୍ୟୁତ ହୋଇଯାଇଛି, ଆମର ସ୍ୱର୍ଗରୁ ଚ୍ୟୁତ ହୋଇଯାଇଛି, ଆପଣ ଆମକୁ ପୁଣି ଆମର ପୂର୍ବ ସ୍ଥାନକୁ ଫେରାଇ ଦେବେ, ଆପଣ ହେଉଛନ୍ତି ଅଚ୍ୟୁତ। ଆମେ ଯଦି ଆମର ଚ୍ୟୁତ ହୋଇଯାଇଛି, ଆମେ ପୁଣି ଆପଣ ଆମର ପୂର୍ବ ସ୍ଥାନକୁ ଫେରାଇ ଦେବେ ଆପଣ, ତେଣୁ ଅଚ୍ୟୁତ ସମ୍ବୋଧନ କରୁଛନ୍ତି। ତୀର୍ଥପାଦ, ତୀର୍ଥପାଦ ଯାହାଙ୍କର ପାଦରେ ତୀର୍ଥ ରହିଛନ୍ତି, ଏ ଭବିଷ୍ୟତ କଥା ଆସିଯାଉଛି, ଭଗବାନ ଯେଉଁ ଆସିବେ ବାମନଦେବ ରୂପରେ ଭଗବାନ ପାଦରୁ ପାଦକୁ ଯେତେ ବଢ଼େଇ ଦେବେ, ବାମନ ପାଦକୁ ବଢ଼େଇ ଦେବେ, ଭୌତିକ ଜଗତ ସବୁ ଆବରଣ ଭେଦ କରି ଯେତେ ପହଞ୍ଚିବ ଚିତ୍ ଜଗତରେ, ସେ ଚିତ୍ ଜଗତରେ ଯେଉଁ ଜଳ ରହିଛି କାରଣାନୁଭବ ଜଳ, ସେ ଜଳ ପୁଣି ଆସିଯିବ, ପୃଥିବୀ ପୃଷ୍ଠକୁ ଆସିବ, ଗଙ୍ଗାଙ୍କର ଆବିର୍ଭାବ ହେବ। ତେଣୁ ଏଇ ଯେଉଁ ସରସ୍ୱତୀ ଦେବୀ ତାଙ୍କର ଜୁହାରେ ଏଇଭଳି ଭାବରେ ସ୍ତୁତିରେ ସରସ୍ୱତୀ ଦେବୀ ଭବିଷ୍ୟତ କଥା କହିଦେଉଛନ୍ତି। ତୀର୍ଥପାଦ ଏବଂ ତୀର୍ଥଶ୍ରବ, ତୀର୍ଥଶ୍ରବ କହିଲେ ତୀର୍ଥଶ୍ରବର ଅର୍ଥ ହେଉଛି ଯେ ସମସ୍ତ ମହାତ୍ମାମାନଙ୍କ ପରମ ଆଶ୍ରୟ ରୂପେ ଯିଏ ବିଖ୍ୟାତ, ତୀର୍ଥଶ୍ରବ ସମସ୍ତ ମହାତ୍ମାମାନେ ତାଙ୍କର ପାଦପଦ୍ମରେ ଆଶ୍ରୟ ନେଇଛନ୍ତି, ତୀର୍ଥଶ୍ରବ। ଏବଂ ଶ୍ରବଣ ମଙ୍ଗଳ, ଭଗବାନଙ୍କର କଥା ଶ୍ରବଣ କରୁଛେ ମାନେ ଆମର ମଙ୍ଗଳ ଆସି ଉପସ୍ଥିତ ହେବ, ଶ୍ରବଣ ମଙ୍ଗଳ। ନାମ ଧ୍ୟେୟ, ଭଗବାନଙ୍କ ନାମ ଏଭଳି ରହିଛି ତାକୁ ଧ୍ୟାନ କରିବା କଥା, ଭଗବାନଙ୍କ ନାମ କେବଳ ନାମକୁ ଧ୍ୟାନ କଲେ ଆମେ ଭଗବାନ ପ୍ରାପ୍ତ ହୋଇଯିବା, ଭଗବାନ ଭଗବାନ ନାମ ଭିତରେ କୌଣସି ତଫାତ ନାହିଁ, ନାମ ଧ୍ୟେୟ। ଏବଂ ଆପନ ଲୋକ ବୁଝିନ ବୁଝିନ ପୋଷଣ ଦୟାଦ୍ୟ, ଆପନ କହିଲେ ଯେଉଁମାନେ ଆପଣଙ୍କ ଶରଣାଗତ ହୋଇଛନ୍ତି ତାଙ୍କର ବୃଜିନ ବା ଯେଉଁ ପ୍ରକାର ଦୁଃଖ ରହିଛି ସେ ଦୁଃଖକୁ ଉପଶମ କରନ୍ତି, ଆପଣ ଦୁଃଖକୁ ଦୂର କରିଦିଅନ୍ତି, ଆପଣ ଲୋକ ବୃଜିନ ଉପଶମ। ଉଦୟ ଆଦ୍ୟ, ତେଣୁ ଆପଣ ଆଜି ଉଦୟ ହୋଇଛନ୍ତି, ବର୍ତ୍ତମାନ ଆଜି ବର୍ତ୍ତମାନ ଏଇଠି ଉପସ୍ଥିତ ହୋଇଛନ୍ତି ପ୍ରଭୁ, ଆପଣ ଉପସ୍ଥିତ ହୋଇଛନ୍ତି। ସଂ ସଂ କହିଲେ ଆମକୁ ଆପଣ ମଙ୍ଗଳ ପ୍ରଦାନ କରିବେ, ନ କହିଲେ ଆମମାନଙ୍କର ବହୁ ବର୍ତ୍ତମାନ କୁହାଯାଉଛି ଅଦିତି ଯଦିଓ ଜଣେ ଅଛନ୍ତି କିନ୍ତୁ ସେ ପୁତ୍ରଙ୍କ କଥା ଚିନ୍ତା କରୁଛନ୍ତି, ପୁତ୍ରଙ୍କର ମଙ୍ଗଳ ପାଇଁ ଆଜି ଅନୁଷ୍ଠାନ କରିଛନ୍ତି, ବ୍ରତ ଅନୁଷ୍ଠାନ କରିଥିଲେ, ତେଣୁ ଆମ ପୁତ୍ରମାନଙ୍କର ଆଜି ମଙ୍ଗଳ ହେବ। ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ଗରୁଡ଼ଧ୍ୱଜ, ମଙ୍ଗଳଂ ପୁନରିକାକ୍ଷ, ମଙ୍ଗଳଂ ପୁରୁଷୋତ୍ତମ, ଏସବୁ ମଙ୍ଗଳ କରିପାରିବେ। ଆଜି ଆମେ ସକାଳେ କହୁଥିଲେ କଥା, ଆମର ଜଣେ କାଲି ମୁଁ ଶୁଣୁଥିଲି ସେ କଥାଟି, ଯେ ଆମର ଶ୍ରୀଶ୍ରୀମନ୍ତ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ କହୁଥିଲେ, ଭଗବାନ ଯଦି ସବୁ ଶକ୍ତି ରହିଛି କିନ୍ତୁ ଗୋଟିଏ ଶକ୍ତି ଭଗବାନ ଗୋଟିଏ ନାହିଁ ଶକ୍ତି ଗୋଟିଏ ଗୋଟିକରେ ଭଗବାନ ସେ କାର୍ଯ୍ୟ କରିପାରିବେ ନାହିଁ, ଗୋଟିଏ କାର୍ଯ୍ୟ କରିପାରିବେ ନାହିଁ, ତାଙ୍କ ଶକ୍ତି ନାହିଁ। ସେଇଟା କ'ଣ? ସେଇଟା ଭଗବାନ ସବୁକିଛି ରହିଛି ଶକ୍ତି କରିପାରିବେ, ସବୁକିଛି କରିପାରିବେ କିନ୍ତୁ ଗୋଟିଏ କାର୍ଯ୍ୟ କରିପାରିବେ ନାହିଁ। ମୁଁ ସକାଳୁ କହିଥିଲି କ'ଣ ସେଇଟା, ଭଗବାନ କାହାର ଅମଙ୍ଗଳ କରିପାରିବେ ନାହିଁ, ଭଗବାନ ଚାହିଁଲେ ମଧ୍ୟ କାହାର ଅମଙ୍ଗଳ କରିପାରିବେ ନାହିଁ, ଭଗବାନ ହେଉଛନ୍ତି ମଙ୍ଗଳମୟ। ତେଣୁ ସେ କଥା କହ ସମ୍ ନ ଆମର ମଙ୍ଗଳ ପ୍ରଦାନ କରିବେ ଆପଣ, କ୍ରୁଧିଷ କ୍ରୁଧି ମାନେ ଦୟାକରି, ହେ ଭଗବାନ ଈଶ ହେ ନିୟନ୍ତ୍ରଣକାରୀ ପରମେଶ୍ୱର ଭଗବାନ, ଆପଣ ଦୀନନାଥ ଦୀନ ଜନମାନଙ୍କର ଏକମାତ୍ର ଆଶ୍ରୟ ଆପଣ, ତେଣୁ ଦୀନନାଥ ବର୍ତ୍ତମାନ ମୁଁ ଦୀନ ଅବସ୍ଥାରେ ରହିଛି, ଆମ ପୁତ୍ରମାନେ ସବୁ ସ୍ୱର୍ଗରୁ ବିତାଡ଼ି ଦେଇଛନ୍ତି, ବହୁତ ଦୁଃଖରେ ମୁଁ ରହିଛି, ଆପଣ ଆମର ନାଥ ଆପଣ ଆମକୁ ସେ ଅବସ୍ଥା ଦୂର କରିଦେବେ, ଏଇଭଳି ଭାବରେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ସେଠି 10ଟି ସମ୍ବୋଧନ ରହିଛି ଭଗବାନଙ୍କର, ତେଣୁ କହୁଛନ୍ତି ବିଶ୍ୱାୟ ବିଶ୍ୱଭବନ ସ୍ଥିତି ସଂଯମାୟ ସ୍ୱୈରଂ ଗୃହୀତ ପୁରୁଶକ୍ତି ଗୁଣାୟ ଭୂମି ସ୍ୱସ୍ଥାୟ ସ୍ୱସ୍ୱଦୁପଗୃହିତ ପୂର୍ଣ୍ଣବୋଧ ବ୍ୟାପାଦିତାତ୍ମ ତମସେ ହରେ ନମସ୍ତେ। ଆପଣ ହେଉଛନ୍ତି ହେ ଭଗବାନ ଆପଣ ସର୍ବବ୍ୟାପକ ବିଶ୍ୱରୂପ ଏବଂ ଏହି ବିଶ୍ୱର ପୂର୍ଣ୍ଣ ସ୍ୱତନ୍ତ୍ର ସ୍ରଷ୍ଟା, ପାଳକ ଓ ସଂହାରକ। ଯଦିଓ ଆପଣ ଭୌତିକ କ୍ଷେତ୍ରରେ ଆପଣଙ୍କର ଶକ୍ତି ନିଯୁକ୍ତ କରନ୍ତି, ତଥାପି ଆପଣ ସବୁବେଳେ ଆପଣଙ୍କର ଆଦି ସ୍ୱରୂପରେ ଅବସ୍ଥିତ ଥାଆନ୍ତି ଏବଂ କେତେବେଳେ ହେଲେ ସେହି ସ୍ଥିତିରୁ ବିଚ୍ୟୁତ ହୁଅନ୍ତି ନାହିଁ, କାରଣ ଆପଣଙ୍କ ଜ୍ଞାନ ଅଚ୍ୟୁତ ଅଟେ ଏବଂ ଆପଣ ସର୍ବଦା ଯେକୌଣସି ପରିସ୍ଥିତି ପାଇଁ ଉପଯୁକ୍ତ ଅଟନ୍ତି, ଆପଣ କେବେ ବି ମାୟା ଦ୍ୱାରା ମୋହିତ ହୁଅନ୍ତି ନାହିଁ। ହେ ଭଗବାନ ମୁଁ ଆପଣଙ୍କୁ ମୋର ଶଶ୍ୱତ ପ୍ରଣତି ନିବେଦନ କରୁଅଛି। ତେଣୁ 3ଟି ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଅନ୍ତିମ ଶ୍ଳୋକରେ କହୁଛନ୍ତି ଆୟୁ ପରମ ବପୁରଭୀଷ୍ଟ ମତୁଲ୍ୟ ଲକ୍ଷ୍ମୀ ଯୋ ଭୂର ସାହ ସକଳ ଯୋଗ ଗୁଣା ସ୍ତ୍ରୀବର୍ଗ ଜ୍ଞାନଞ୍ଚ କେବଳ ମନନ୍ତ ଭବନ୍ତି ତୁଷ୍ଟା ତତ୍ତ୍ୱ ନୃଣା କି ମୋ ସ୍ୱପ୍ନ। ଆଜି ସମସ୍ତଙ୍କୁ କୃପା ମିଳିଗଲା, କୃପା ଭଗବାନ ଆବିର୍ଭାବ ହେଇଛନ୍ତି, ସମସ୍ତଙ୍କର କୃପା ଅଛି, ତେଣୁ ବାବନଦେବ କଥା ସେଥିପାଇଁ ହେଲେ ବାବନ କଥା ହେଇନଥାନ୍ତା, ଆଜି ବାବନଦେବ ଚାହିଁଥିଲେ ସେଥିପାଇଁ ତାଙ୍କ କଥା ହେଉଛି, ତେଣୁ ସବୁ କୃପା ଆସି ପଶି ଯାଉଛି। ଜ୍ଞାନଞ୍ଚ କେବଳ ମନନ୍ତ ଭବନ୍ତି ତୁଷ୍ଟା ତତ୍ତ୍ୱ ନୃଣା କି ମୁଁ ସ୍ୱପ୍ନ ଜୟା ଦିରିଶ ଦିରିଶି ଦିରାଶି। ପ୍ରଭୁ ଆପଣ ହେ ଅନନ୍ତ, ଆପଣ ସନ୍ତୁଷ୍ଟ ହେଲେ ବ୍ରହ୍ମାଙ୍କ ପରି ଦୀର୍ଘ ଆୟୁ ସ୍ୱର୍ଗ ମର୍ଯ୍ୟ ବା ପାତାଳରେ ଇଚ୍ଛାନୁରୂପ ଶରୀର ଅତୁଳନୀୟ ଐଶ୍ୱର୍ଯ୍ୟ ଧର୍ମ ଅର୍ଥ କାମ ଏହି ତ୍ରିବର୍ଗ ପୂର୍ଣ୍ଣ ଦିବ୍ୟ ଗାନ ଓ ଅଷ୍ଟଯୋଗ ସିଦ୍ଧି ଅନାୟାସରେ ଲାଭ ହୋଇପାରେ। ଆଉ ତେବେ ଶତ୍ରୁ ଜୟ କରିବା ପରି ତୁଚ୍ଛ ଲାଭ କଥା ଆଉ କ'ଣ କହିବି। ତେଣୁ ଏଇ ଯେଉଁ ତାଙ୍କର ମନର ଇଚ୍ଛା ଥିଲା ଏଇଟା ବ୍ୟକ୍ତ କଲେ, ସ୍ୱପ୍ନ ଜୟାଦି ଯେଉଁ ଶତ୍ରୁ ଦ୍ୱାରା ସେ ବିତାଡ଼ି ଦେଇଛନ୍ତି, ସିଏ ଏଇ କରିବାର ଉଦ୍ଦେଶ୍ୟ ହେଉଛି ସିଏ ପୁଣି ଶତ୍ରୁମାନେ କେମିତି ନିହତ ହୁଅନ୍ତୁ, ଭଗବାନ ତାଙ୍କୁ ନିହତ କରନ୍ତୁ, ଆମେ ପୁଣି ଆମର ରାଜ୍ୟକୁ ଫେରିପାଇବୁ, ସ୍ୱର୍ଗ ରାଜ୍ୟକୁ ଫେରିପାଇବୁ। ତେଣୁ ଭଗବାନଙ୍କୁ ସବୁ ପ୍ରାର୍ଥନା କଲାପରେ ଅନ୍ତିମରେ କହୁଛନ୍ତି ପ୍ରଭୁ ଆପଣ ସବୁ କିଛି କରିପାରନ୍ତି, ଆଉ ଆମେ ଯେ ଶତ୍ରୁ ଜୟ କରିବା କଥା ଏ ତୁଚ୍ଛ କଥା, କ'ଣ ବଡ଼ କଥା ଆପଣଙ୍କ ପାଇଁ, ଆପଣ ବାହ୍ୟକା ଖେଳ ଆପଣ କରିଦେବେ, ସବୁକିଛି ଠିକ୍ କରିଦେବେ। ଅଦିତିଙ୍କର ମନରେ ଇଚ୍ଛା ଥିଲା ଭଗବାନ ଆସି ବଳିକୁ ହତ୍ୟା କରିବେ, ଆଜି ମୋର ପୁତ୍ର ଯେହେତୁ ସ୍ୱର୍ଗରୁ ବିତାଡ଼ ଦେଇକି ମୁଁ ଯେମିତି କନ୍ଦନ କରୁଛି, ତାର ମା ମଧ୍ୟ ଯଦିଓ ନିଜର ଭଉଣୀ ସେ ମଧ୍ୟ କ୍ରନ୍ଦନ କରିବ, ଏ କଥା ସେ ଚିନ୍ତା କରୁଥିଲେ, ଏ କଥା ଚିନ୍ତା କରି ପ୍ରୟୋଗ କରିଥିଲେ। ତେଣୁ ଯାହା ହେଉ ବର୍ତ୍ତମାନ ଯେତେବେଳେ ଭଗବାନଙ୍କୁ ଏଇଭଳି ଭାବେ ନିବେଦନ କଲେ, ପ୍ରାର୍ଥନା କଲେ, ତେଣୁ ସୁଖଦେବ ସ୍ୱାମୀ କହୁଛନ୍ତି, ଆଦିତ୍ୟଂ ସ୍ତୁତୋରାଜଂ ଭଗବାନ ପୁଷ୍ପରେ ପୁଷ୍କରେ କ୍ଷଣ କ୍ଷେତ୍ରଜ୍ଞ ସର୍ବଭୂତାନାମ ଇତି ହୋବାଚ ଭାରତ। ସୁଖଦେବ ଗୋସ୍ୱାମୀ ମଧ୍ୟ ଆନନ୍ଦିତ ହୋଇଯାଉଛନ୍ତି, ଅ ଶବ୍ଦ ବ୍ୟବହାର କରାଯାଉଛି, ଏତେ ଆନନ୍ଦିତ ହୋଇଯାଉଛନ୍ତି। ଆଦିତ୍ୟ ଏବଂ ସ୍ତୁତୋ ରାଜନ, ଏ ରାଜନ କରିକି ଆଦିତ୍ୟ ଏଇଭଳି ଭାବରେ ଭଗବାନଙ୍କୁ ସ୍ତୁତି କଲେ, ପ୍ରାର୍ଥନା କଲେ, ଭଗବାନ ପୁଷ୍କରେ କ୍ଷଣ, ଭଗବାନ କେତେ ତାଙ୍କର ସୁନ୍ଦର ନୟନ ରହିଛି, ପଦ୍ମ ନୟନ ସେ ପୁଷ୍କରେ କ୍ଷଣ। କ୍ଷେତ୍ରଜ୍ଞ ସେ ହେଉଛନ୍ତି କ୍ଷେତ୍ରଜ୍ଞ, ଆମ ହୃଦୟରେ କ'ଣ ହେଉଛି ଆମେ ସେ ଭଗବାନ ଜାଣନ୍ତି, ଭଗବତ ଗୀତା 13 ଭଗବାନ କହିଲେ କ୍ଷେତ୍ରଜ୍ଞ ଚାପି ମାନବିଧି ସର୍ବକ୍ଷେତ୍ରିଷୁ ଭାରତ। ଆମେ ଏ ଶରୀର ଭିତରେ କ'ଣ ହେଉଛି ଆମେ ଜାଣିଛେ, ଭଗବାନ ମଧ୍ୟ ଜାଣନ୍ତି, କିନ୍ତୁ ଆମର ଶରୀରରେ କ'ଣ ହେଉଛି କେବଳ ଆମେ ହିଁ ଜାଣିଛେ, କିନ୍ତୁ ଆପଣଙ୍କ ଶରୀରରେ କ'ଣ ହେଉଛି ମୁଁ କହିପାରିବି ନାହିଁ। କିନ୍ତୁ ଭଗବାନ ସମସ୍ତଙ୍କ ଶରୀରରେ ସେ କ୍ଷେତ୍ର ସମସ୍ତଙ୍କ ଶରୀର କଥା ସେ କହିପାରିବେ, ଆପଣ କ'ଣ ଭାବୁଛନ୍ତି, ମୁଁ କ'ଣ ଭାବୁଛି, ଆମର ଭକ୍ତ ଅବିନାଶ କ'ଣ ଚିନ୍ତା କରୁଛନ୍ତି, ଆମର ଭକ୍ତ ଭକ୍ତ ଆନନ୍ଦବର୍ଦ୍ଧନ ପ୍ରଭୁ କ'ଣ ଚିନ୍ତା କରୁଛନ୍ତି, କିଏ କ'ଣ ଚିନ୍ତା କରୁଛି ଭଗବାନ ଜାଣନ୍ତି, କ୍ଷେତ୍ରଜ୍ଞ ସମସ୍ତେ କ୍ଷେତ୍ରଜ୍ଞ ସିଏ। ଫଟୋ ଉଠିକି ରହିଛି, ଫଟୋ ଉଠିକି ଅଛି, ହଁ ଉଠୁଛି ନା, ଫଟୋ ସବୁ ସାରା ପୃଥିବୀର ଲୋକ ଦେଖିବେ, ପୁରା ଲାଇଭ୍ ଷ୍ଟ୍ରିମିଂ ହେଉଛି। ତେଣୁ ଭଗବାନ ସମସ୍ତଙ୍କ ହୃଦୟ କଥା ଜାଣନ୍ତି, କ୍ଷେତ୍ରଜ୍ଞ ସିଏ, କ୍ଷେତ୍ରଜ୍ଞ ସର୍ବଭୂତାନାମ ଇତି ସବୁ ଜୀବଙ୍କର ସେ ହେଉଛନ୍ତି କ୍ଷେତ୍ରଜ୍ଞ, କିଏ କ'ଣ ଚିନ୍ତା କରୁଛି ଭଗବାନ ସବୁ କହିପାରିବେ କ୍ଷେତ୍ରଜ୍ଞ। ତେଣୁ ଭୁବାଚ ଭାରତ, ଯଦିଓ ଅଦିତି ତାଙ୍କର ମନ କଥାକୁ ସ୍ପଷ୍ଟ କରି କହିନାହାନ୍ତି, କିନ୍ତୁ ଭଗବାନ ହେଉଛନ୍ତି କ୍ଷେତ୍ରଜ୍ଞ, ଭଗବାନ ସବୁ ଜାଣନ୍ତି ଅଦିତିଙ୍କର ମନର କଥା, ମନର ଭାବ। ତେଣୁ ସେ ଏଇଭଳି ଭାବରେ ଭାରତ ଏଇଠି ଦୁଇଟି ସମ୍ବୋଧନ କରିଛନ୍ତି। ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହୋଇଯାଇଛନ୍ତି, ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହୋଇଛନ୍ତି, ସେଥିପାଇଁ କରିଥିଲୁ ଗୋଟେ ସମ୍ବୋଧନ କରି ରାଜନ ପୁଣି କହୁଛନ୍ତି ଭାରତ, ଏତେ ଆନନ୍ଦିତ ହୋଇଯାଏ ସୁଖଦେବ ଗୋସ୍ୱାମୀ, ଭଗବାନ ଆବିର୍ଭୂତ ହୋଇଯାଇଛନ୍ତି, ଭଗବାନଙ୍କ ଆନନ୍ଦ ଭଗବାନଙ୍କର ଆବିର୍ଭାବରେ ସୁଖଦେବ ଗୋସ୍ୱାମୀ ଦର୍ଶନ କରୁଛନ୍ତି, ଦର୍ଶନ କରି ସେ କଥା କହୁଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନ କହିଲେ, ଯଦିଓ ଅଦିତି ତାଙ୍କର ମନ କଥାକୁ ପୁରା ଖୋଲିକିରି କହିନାହାନ୍ତି, କିନ୍ତୁ ଭଗବାନ ସବୁ ଜାଣନ୍ତି କ'ଣ ଚିନ୍ତା କରୁଥିଲେ ଅଦିତି। ତେଣୁ ଭଗବାନ ଉବାଚ, ଭଗବାନ ଭଗବାନ ବିଷ୍ଣୁ କହୁଛନ୍ତି, ବାମନଦେବ ନୁହଁ ବିଷ୍ଣୁ, ସେ ପରେ ବାମନଦେବ ଉପରେ ଆସିବେ। ତେଣୁ ଭଗବାନ କହୁଛନ୍ତି କ'ଣ, ଦେବମାତ୍ୟର୍ଭବତ୍ୟାମେ ବିଜ୍ଞାତମ ଚିରକାଙ୍କ୍ଷିତମ ଯତ୍ ସପତ୍ନୈ ହୃତ ଶ୍ରୀଣାଂ ଚାବିତାନାଂ ସୁଧାମତ। ଭଗବାନ କହୁଛନ୍ତି, ଏ ଦେବମାତ, ଦେବମାତ ଦେବତାମାନଙ୍କର ମା, ମୋର ମଧ୍ୟ ଆପଣ ମା ହେବେ, ମୁଁ ଆପଣଙ୍କ ପୁତ୍ର ହେଇକି ଆସିବି, ତେଣୁ ଦେବମାତ ସମର୍ଥନ କରୁଛନ୍ତି। ଦେବମାତ ଭବତ୍ୟା ମେ ବିଜ୍ଞାତମ, ତୁମର ଯେଉଁ ମନରେ ଯେଉଁ ଚିନ୍ତା ସବୁ ଥିଲା ସେଇଟା ମୁଁ ସବୁ ଜାଣିଛି, କାରଣ ଭଗବାନ ହେଉଛନ୍ତି ଅନ୍ତର୍ଯ୍ୟାମୀ, ସେ ସବୁ ଜାଣିପାରନ୍ତି। ତେଣୁ ଚିରକାଙ୍କ୍ଷିତମ, ବହୁତ କାଳ ଧରିକି ବହୁତ କାଳ ଆ ଭିତରେ ବିତିଗଲାଣି, ବଳି ସ୍ୱର୍ଗରାଜ୍ୟ ଆକ୍ରମଣ ସ୍ୱର୍ଗରାଜ୍ୟ ଅକ୍ତିଆର କରି ରଖିଛନ୍ତି, ଶାସନ କରୁଛନ୍ତି, ବହୁତ କାଳ ହୋଇଯାଇଛି ଆ ଭିତରେ, ତେଣୁ ସେତେବେଳଠୁ ଅଦିତି କ'ଣ ଚିନ୍ତା କରୁଛନ୍ତି ଭଗବାନ ସବୁ ଜାଣନ୍ତି। ଚିରକାଙ୍କ୍ଷିତମ ଯତ୍ ସପତ୍ନୈ, କ'ଣ ଯଦି ଅଦିତି କହିବେ ପ୍ରଭୁ ମୁଁ କ'ଣ ଚିନ୍ତା କରୁଥିଲି କ'ଣ କହିଲେ ଆପଣ ଦେଖିବା, ନା ତୁମେ ଚିନ୍ତା କରୁଥିଲ ସପତ୍ନୈ ହୃତ ଶ୍ରୀଣା, ତୁମ ଶତ୍ରୁମାନଙ୍କ ଦ୍ୱାରା ତୁମର ଯେଉଁ ଐଶ୍ୱର୍ଯ୍ୟକୁ ତୁମେ ତୁମକୁ ଐଶ୍ୱର୍ଯ୍ୟରୁ ବଞ୍ଚିତ କରିଛନ୍ତି, ସେଇଟା ତୁମେ ଚାହୁଁଛ, ଚାବି ତାହାନା ସ୍ୱଧାମ, ତ ତୁମ ନିଜ ଧାମରୁ ସ୍ୱର୍ଗ ଲୋକରୁ ତୁମେ କ'ଣ ଚ୍ୟୁତ ହୋଇଯାଇଛ, ତୁମେ ସେହି ସ୍ଥାନ ପାଇବା ପାଇଁ ଚାହୁଁଛ। ତାନ୍ ବିନିର୍ଜିତ ସମୟରେ ତୁମେ ଏଇଟା ଚାହୁଁଥିଲ, ମନର କଥା ଯଦି ଖୋଲିକି ନ କହିଲେ ମୋତେ ମୁଁ ଜାଣିଛି ପ୍ରଭୁ କ'ଣ ମୁଁ ଚିନ୍ତା କରୁଥିଲି, ନା ତୁମେ ଚାହୁଁଥିଲ ତାନ୍ ବିନିର୍ଜିତ ସମୟରେ ତାଙ୍କୁ ଯୁଦ୍ଧରେ ଜିତିକିରି ବିନିର୍ଜିତ୍ୟ ଦୁର୍ମଦାନ ଅସୁର ସଭା ଏଇ ଅସୁର ଋଷଭକେ ବଳି ଦୁର୍ମଦାନ କଲେ ମଦନ ମଦୋଦ୍ଧ ହେଇଯାଇଛି ଆମ ସ୍ୱର୍ଗଲୋକକୁ ଆକ୍ରମଣ କରିକି ରଖିଛି ଯେ ପ୍ରତିଲବ୍ଧ ଜୟ ଶ୍ରୀ ଭି ଏଇ ତାଙ୍କ ଉପରେ ମୁଁ ଜୟଲାଭ କରିକିରି ଶ୍ରୀ ଭି ପୁତ୍ରେଇ ରିଚ୍ଛସ୍ୟୁପାସିତୁ ତୁମେ ଚାହୁଁଥିଲ ପୁତ୍ରମାନଙ୍କ ସହିତ ପୁଣି ଏକତ୍ରିତ ହୋଇ ମୋର ପୂଜା କରିବ ସ୍ୱର୍ଗଲୋକର ଅଧିଷ୍ଠିତ ହେଲା ପରେ ପୁଣି ମୋର ପୂଜା କରିବ ତେଣୁ ଇନ୍ଦ୍ର ଜ୍ୟେଷ୍ଠେଇ ସ୍ରୋତ ନେଇ ହତାନାଂ ଯୁଧି ବିଦ୍ୱିଷାମ ସ୍ତ୍ରୀଓ ରୁଦନ୍ତି ରାସାଧ୍ୟ ଦ୍ରଷ୍ଟୁ ମିଚ୍ଛସି ଦୁଃଖିତା ଏଇଟା ତୁମେ ଚିନ୍ତା କରୁଥିଲ ଇନ୍ଦ୍ର ଜ୍ୟେଷ୍ଠେଇ ସ୍ରୋତ ନେଇ ତୁମର ଯେଉଁ ପୁତ୍ର ସବୁ ରହିଛନ୍ତି ଏଗାରଟି ପୁତ୍ର ଥିଲେ ତାଙ୍କ ଭିତରେ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବିଭସ୍ୱାନ ଏବଂ ଇନ୍ଦ୍ରକୁ ଜ୍ୟେଷ୍ଠ ବୋଲି କାହିଁକି କୁହାଯାଇଛି ନା ଜ୍ୟେଷ୍ଠ ପୁତ୍ର ତାଙ୍କ ନୁହଁ ତାଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବିଭସ୍ୱାନ ସୂର୍ଯ୍ୟ ଦେବତା ବିଭସ୍ୱାନ କିନ୍ତୁ ଇନ୍ଦ୍ର ଏଠୁ ଜ୍ୟେଷ୍ଠ ବୋଲି କୁହାଯାଇଛି କାହିଁକି ନା ଇନ୍ଦ୍ର ହେଉଛନ୍ତି ଦେବତାମାନଙ୍କ ରାଜା ସେଥିପାଇଁ ଜ୍ୟେଷ୍ଠ ଶବ୍ଦ କୁହାଯାଉଛି ଏଠି ଇନ୍ଦ୍ର ଜ୍ୟେଷ୍ଠ ହିଁ ସ୍ରୋତ ନେଇ ହତାନାମ ଯୁଧିବିଦ୍ ବିଷାମ ଏଇମାନଙ୍କୁ ମାନେ ତୁମେ ଦେଖିବାକୁ ଚାହୁଁଛ ମୋ ଦ୍ୱାରା ସେମାନେ ଯୁଦ୍ଧରେ ବଦ୍ଧ ହେବେ ଇନ୍ଦ୍ର ଯେଉଁମାନଙ୍କ ସେଇ ଦେବତାମାନଙ୍କ ଦ୍ୱାରା ତୁମ ପୁତ୍ରମାନଙ୍କ ଶତ୍ରୁ ସେଇ ଅସୁରମାନେ ଯୁଦ୍ଧରେ ନିହତ ହେବେ ଏବଂ ସେମାନଙ୍କର ପତ୍ନୀମାନେ ମୃତ ପତ୍ନୀଙ୍କ ପାଇଁ ବିଳାପ କରିବେ ତୁମେ ଯଦି ବିଳାପ କରୁଥିଲ ତାଙ୍କର ପତ୍ନୀ ତାଙ୍କର ସ୍ତ୍ରୀମାନେ ମଧ୍ୟ ସେଇଭଳି ଭାବରେ ବିଳାପ କରିବେ ତାଙ୍କର ପତିଙ୍କର ନିଧନରେ ପତିଙ୍କର ସେମାନଙ୍କ ନିଧନ ହେବା ଯଦି ଚାହୁଁଛ ଏଇଟା ଚିନ୍ତା କରୁଥିଲ ଭଗବାନ ସବୁ ଜାଣନ୍ତି ତେଣୁ ଆଦିତ୍ୟ ଚିନ୍ତା କରୁଛନ୍ତି ତାହେଲେ ସେଇଟା କ'ଣ ହେବ ନା କ'ଣ ନା 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 ପ୍ରାୟ ଅଧୁନା ତେ ସୁରଦୂତ ନାଥା ଅପାରଣିଆ ଇତି ଦେବୀ ମେ ମତି ଯତେ ଅନୁକୂଳେଶ୍ୱର ବିପ୍ରଗୁପ୍ତା ନ ବିକ୍ରମ ସ୍ତତ୍ର ସୁଖଂ ଦଦାତି ଏ ମା ବର୍ତ୍ତମାନ ଅସୁରଯୁଥ ନାଥା ଏ ଅସୁରମାନଙ୍କର ଯେ ମାନେ ଶ୍ରେଷ୍ଠ ଯେ ବଳି ସେ ଅପାରଣିଆ ତାର ବହୁତ ଶକ୍ତି ହେଇଯାଇଛି ତାଙ୍କର ଇତି ଦେବୀ ମେ ମତି ମୋର ମତି ହେଉଛି ଏଇଭଳି ଭାବରେ ଦେବୀ ତାଙ୍କର ବହୁତ ଶକ୍ତି ହେଇଯାଇଛି ନା ବହୁତ ଶକ୍ତି କ'ଣ ଆପଣଙ୍କ ଆଗରେ କ'ଣ ବଡ଼ ଶକ୍ତି ସେ ବହୁ ରହିଛି ଆପଣଙ୍କ ପାଖରେ ସେ ତୁଚ୍ଛ ନା 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 ଯେତେ ଅନୁକୂଳେଶ୍ୱର ବିପ୍ରଗୁପ୍ତା ଯେହେତୁ ତାଙ୍କ ପାଖରେ ଅନୁକୂଳ ସବୁ ରହିଛନ୍ତି ଈଶ୍ୱର କାଳ ତାଙ୍କ ପାଖରେ ଈଶ୍ୱର ଅନୁକୂଳ ହୋଇକି ରହିଛି ଦେବତାମାନେ ଏବେ କ'ଣ ବିପ୍ରମାନେ ବା ଶୁକ୍ରାଚାର୍ଯ୍ୟ ଇତ୍ୟାଦି ଭୃଗୁବଂଶୀ ବ୍ରାହ୍ମଣମାନେ ତାଙ୍କ ପ୍ରତି ଅନୁକୂଳ ହୋଇକି ରହିଛନ୍ତି ତାଙ୍କ ଉପରେ ଯଦି ମୋତେ ବର୍ତ୍ତମାନ ଯୁଦ୍ଧ କରିବି ନ ବିକ୍ରମ ତ ସୁଖମ ଦାଦା କିନ୍ତୁ ତାଙ୍କ ସହିତ ଯୁଦ୍ଧ କରିବାଟା ମୋତେ ଆନନ୍ଦ ପ୍ରଦାନ କରିବ ନାହିଁ କାରଣ ସେ ସବୁ ଧର୍ମରେ ଅଛନ୍ତି ମୁଁ କେମିତି ମୁଁ ଧର୍ମ ଯେଉଁମାନେ ଧର୍ମରେ ଅଛନ୍ତି ମୁଁ ତାଙ୍କୁ ସୁରକ୍ଷା ଦେବି ଯେଉଁମାନେ ଅଧର୍ମରେ ଅଛନ୍ତି ତାଙ୍କୁ ମୁଁ ବିନାଶ କରିବି ଏ ଧର୍ମରେ ଅଛନ୍ତି ମୁଁ ତାଙ୍କୁ କେମିତି ବିନାଶ କରିବି ଏଇଟା ମୋତେ ଆନନ୍ଦ ପ୍ରଦାନ କରିବ ନାହିଁ ତେଣୁ ଅଧିକ ଚିନ୍ତା କରୁଛନ୍ତି ତାହେଲେ ମୋର କାର୍ଯ୍ୟ ସଫଳ ହୋଇପାରିବ ନାହିଁ ନା ନା ହେବ କିଛି ଚିନ୍ତା କରିବା ନାହିଁ ଅଥାପ୍ୟୁପାୟ ମମ ଦେବୀ ଚିନ୍ତ୍ୟ ସନ୍ତୋଷିତ ବ୍ରତଚର୍ଯ୍ୟା ଯେ ମମାର୍ପଣ ନାହତି ଗନ୍ତୁମନ୍ୟଥା ଶ୍ରଦ୍ଧାନୁରୂପ ଫଳହେତୁକତ୍ୱା କିନ୍ତୁ ତଥାପି ଯଦିଓ ତାଙ୍କ ସହିତ ମୁଁ ଯୁଦ୍ଧ କରିବି ନାହିଁ କିନ୍ତୁ ତଥାପି ମୁଁ ବ୍ୟବସ୍ଥା କରିବି ଅଥାପି ଉପାୟ ମମ ଦେବୀ ଚିନ୍ତ୍ୟ ମୁଁ ଚିନ୍ତା କରିକି ଗୋଟେ ଉପାୟ ବାହାର କରିବି କେମିତି ତୁମ ପୁତ୍ରମାନେ ପୁଣି ସ୍ୱର୍ଗ ପ୍ରାପ୍ତ ହେବେ ସନ୍ତୋଷିତସ୍ୟ ବ୍ରତଚର୍ଯ୍ୟା ତେ କାରଣ ମୁଁ ତୁମର ଯେଉଁ ବ୍ରତଚର୍ଯ୍ୟା କଲ 12 ଦିନ ଧରି ବୟବ୍ରତକୁ ପାଳନ କଲ ସେଥିରେ ମୁଁ ସନ୍ତୋଷ ହେଇଯାଇଛି ସନ୍ତୁଷ୍ଟ ହେଇଯାଇଛି ତେଣୁ ମମାର୍ଚ୍ଚନ ନାହତି ଗନ୍ତୁମନ୍ୟତା ମୋର ଯିଏ ଅର୍ଚ୍ଚନ କରୁଛନ୍ତି ସେ କେବେ ହେଲେ ବିନା ଫଳରେ ରହିପାରିବେ ନାହିଁ ନିଶ୍ଚିନ୍ତ ଭାବେ ଫଳ ଲାଭ କରିବେ ବିଫଳ କେବେ ହେବ ନାହିଁ ଭଗବାନଙ୍କ ଅମଘା ଭଗବତ ଭକ୍ତି ବୋଲି କୁହାଯାଉଥିଲା ନା ଭଗବତ ଭକ୍ତି ହେଉଛି ଅମଘ ଅବ୍ୟର୍ଥ ଏଥିରେ କୌଣସି ବ୍ୟର୍ଥତା ନାହିଁ ଭଗବତ ଶ୍ରଦ୍ଧାନୁରୂପ ଫଳ ହେତୁ କତ୍ୱା ତୁମେ ଯେଉଁଭଳି ଭାବେ ଶ୍ରଦ୍ଧାରେ ମୋର ପୂଜା କରିଛ ତ ନିଶ୍ଚିତ ଭାବରେ ତୁମେ ଫଳ ପ୍ରାପ୍ତ ହେବ ବିଫଳ ହେବ ନାହିଁ କେବେ ହେଲେ ଏଇଟା ଭଗବାନ ସ୍ୱଳ୍ପମ୍ୟସ୍ତ ଧର୍ମ ସବୁ ପ୍ରାୟତଃ ବହୁତ ଭୟା ଭଗବତୀତାରେ ଭଗବାନ କହିଲେ ଦ୍ୱିତୀୟ ଦେହରେ ଅର୍ଜୁନଙ୍କୁ ଆମେ ଯଦି ଅଳ୍ପ କିଛି ଭଗବାନଙ୍କର ସେବା କରିଛେ ତାହେଲେ ସେଇଟା ମଧ୍ୟ ଆମକୁ ବହୁତ ବଡ଼ ବିପଦ ରକ୍ଷା କରିବ ତେଣୁ ସେ କହୁଛନ୍ତି ତ୍ୱୟା ଚିତସ୍ଥା ଅମପତ୍ୟଗୁପ୍ତ
वयोव्रतेनानुगुणं समेडितः स्वांसेन पुत्र त्वमुपेत्य तेषु तान् गोप्तास्मि पारिच तपस्याधिष्ठितः।
तेणु हे माँ, तुम पुत्रमान रक्षा करने तुम्हें पयव्रत पालन कर यथाथ भाव में पूजा कर प्रार्थना करिच, अतएव मु कश्यप मुनि तपस्या हेतु तुम पुत्र भाव जन्मग्रहण करी एवं तुम अन्य पुत्र मानक रक्षा करी। भगवान अदिति पुत्र है आसवे प्रकृत भगवान प्रथम तक पुत्र थे जो भगवान का आविर्भाव समय कथा जन्माष्टमी आम कथा कही भगवान एम प्रथम थे सुतपा और कृष्णी थे कश्यप एवं अदिति जो बर्तन होती ये आगे थे स्वामी मन समय से थे कौन सुतपा और कृष्णी तेनाली से कृष्णीकर पुत्र है कि रास्ते ना कृष्णी गर्भ जे कि ध्रुव पाखे उपस्थित हो ध्रुव लोक प्रदान करते से भगवान विष्णु कृष्णी गर्भ बर्तमान द्वितीय थर तर पुत्र है कि आसे एवं तृतीय थर रूप में आसवे से कृष्ण रूप में आसवे देवके वसुदेव पुत्र रूप में आसवे तेनाली से भगवान कहे ये भाव में तुम तीन थर हो पुत्र हो आसी तेणु उपधाव पतिं भद्रे प्रजापति मकर्मसं मां च भावयति पत्यावेवं रूपमवस्थितं। तेणु मु तुम पति कश्यप शरीर अवस्थित अच्छी ये सर्वदा मत चिंता करी तुम पति सेवा कर जे निज तपस्या प्रभाव में शुद्ध होती कश्यप मुनि शुद्ध हो जाती भगवान पुत्र भगवान पुत्र होती भगवान पिता के शुद्ध नए तपस्या कर शुद्ध होती नईत परस्मा आख्येय पुष्पा पुष्ट पुष्टया कथंचन सर्व संपद्यते देवी देवगुह्यं सुसमृद्धम। हे देवी नईत परस्मा आख्येय यहाँ का कह ना गोपन रखे यटा को परस्मा आख्येय पृष्ठया जे पचार मत कहना एमती कि तुम स्वामी पचार मत कहना यह गोपन रखे कत कथा गोपन रखा जाए आपण कुछ गोपन कथा अच्छी आपण कुछ गोपन कथा अच्छी किसी गोपनीय कथा रही सब प्रकाश करा जाए ना ये मतलब विधि रही कौटा गोपनीय करा सब प्रकाश करा सेमती भगवान कहले माँ तुम्हें यहाँ गोपन रख का कहना सर्वसंपदित देवी देव गुह्यं सुसमृतम तेणु अदितिना अदितिना आदि कहते सर्व संपदित देवी जोबले कत जिन गोपनीय रखागले देवता मान अति गोपनीय तेणु यहाँ जो गोपनीय रखे सीधा फल प्रदान कर गोपन न रखिले सीधा फल दब ना तेणु ये गोपन रखे भाव कही भगवान पुणी पुणी कौन उभ गले आई ना भगवान आविर्भाव होते पुणी चलीगले भगवान अदृश्य हो गले भगवान शिशुकोवाच एतावद्वा भगवान तत्रीवांतरधीयत अति अदिति दुर्लभं लब्ध्वा हरेर्जन्मात्मनि प्रभो उपाधावत पतिं भक्त्या परया कृतकृत्यवत। तेणु आज अदिति मनस्कामना पूर्ण होगला निश्चिंत हो गले जे मु निश्चिंत भाव में आम पुत्र मैंने स्वर्ग प्राप्त होजे भगवान पुत्र रूप प्राप्त होगी ये गोटे डबल ये बोनस यहाँ बोनस पॉइंट चाहूँगी खाली स्वर्ग को पुत्र मैंने पुणी प्राप्त हे कि भगवान जो पुत्र होकर आसवे यहाँ से चिंता करना बोनस आसगला बोनस मिलगला बोनस भगवान पुत्र होकर आसवे ये न चाहिए से भगवान कहे मुझे तुम पुत्र होकर आसवि तेणु एतावत उक्त्वा भगवान तत्रीवांतर धीयत भगवान अंतर्ध्यान होगले अदिति दुर्लभं लब्ध्वा हरेर जन्मात्मनि प्रभु ये दुर्लभ भगवान को सी प्राप्त हवाटा पुत्र रूप प्राप्त हवाटा सत् कथा नुह आज से जानले भगवान मोर पुत्र ही आसवे तेणु उपधावत पति भक्त्या परया कृतकृत्यवत तेणु तर जो भाव भगवान कही स्वामी को से भाव भजन कले पति भक्तिया भक्तिर सहित पति उपधावत उपधावत कहले जाकि पति जाकर सेवा कले दुर्लभ वर लाभ कर अदिति कृतार्थ परम भक्ति सहकार पति समुपवर्ती है बर्तमान पति पाक जा पहुँचले एक मना कर ना भगवान कहवापी का कह तेणु से कहे ना कि पति गले बहुत आनंदित होकर पहुँचती कश्यप देखुं कौन है आनंद कौन है अदिति तुम जो दुख था सब दूर होगा बोधे ना कौन है बार दिन व्यापी करदेल तुम्हें तपस्या कल तेणु सब यही समाधि जोगे न कश्यप तद तद बुद्ध्यत प्रविष्ट आत्मनि हरिरंश यभित थे क्षण तेणु कश्यप मुनि समाधि जोग देखिपारे भगवान ये भाव में आविर्भाव होती भगवान अंश तक प्रविष्ट होती भगवान समस्त हृदय रही किंतु भगवान जो चाहती से निजी प्रकाश करती आम जापर भगवान आम हृदय अच्छा बोली आज कश्यप से अनुभव कले भगवान मोर हृदय विराजमान कर अनुभव कले समाधि मध्यम तेणु सो अदित्यांग बीर्जमाधत तपसा चिरसंवृतम समाहित मनराजन दारुण्य अग्नि यथा नील भगवान जो आविर्भाव हमारी साधारण व्यक्ति भाई से आविर्भाव हमें ना पितामाता संजोग आविर्भाव तो से भाई हमें ना भगवान तेणु भगवान केमी आसती ना भगवान प्रथम तक पिता मनरे आसती मनरु से पुणी तर माँ मन को जाती माँ मनरु से माँ का गर्भ को आसती ये भाव भगवान जन्म नि अवतार ग्रहण करती तेणु ये भाव में बीर्ज आधत्त कहले शक्ति द्वारा शक्ति रे भगवान उपस्त हेले मन मध्यम मनरे से प्रकाश हेले भगवान एवं वर्तमान से पत्नी को प्रदान कले भगवान प्रदान कले ये भाव में दारुणी अग्नि यथा नील यथा नील कहले वायु जमी काठ को घर्षण कले वायु द्वारा जो चालित होश बाउश बा काठ सब घर्षित हुए से अग्नि संजोग हुए से भाव में भगवान तांकर मनरु माँ मन को स्थानांतरित माँ गर्भ को आस पहुँचले भावार्थ प्रभुपादा कहते वायु द्वारा दुईट काठ मध्य घर्षण हो दावान जड़ी उठे प्रकृत पक्षे ये अग्नि काठर नुहे कि वायुर मध्य नुहे से गुड़ संपूर्ण भिन्न से हीपरी एठ बुझे कश्यप मुनि और अदिति मिलन साधारण मनुष्य मैथुन पर ना मनुष्य मान मैथुन जनित बीर्जस्खलन सहित भगवान को कौन संपर्क ना ये सर्वदा ये प्रकार जौन संपर्क ठीक संपूर्ण पृथक भाव में भगवान जन्म कर्म सब दिव्य तेणु अदिते अदिते अधिष्ठित गर्भं भगवंतं सनातनं हिरण्यगर्भो विज्ञाय समिडे गुह्य नाम अभि तेणु अदिति बर्तमान जानपारे जो भगवान मोर गर्भ अदिते अधिष्ठित गर्भं भगवंतं सनातनं सनातन भगवान गर्भ में आसती जानपारे हिरण्यगर्भो विज्ञा यू खाली अदिति जानले ता नुह हिरण्यगर्भ ब्रह्मा मत जाणीगले तेणु समिडे गुह्य नाम अभि तेणु सी आसी पहुँचीगले गर्भस्तुति करेंगे गर्भस्तुति पाखे आम कथा विश्राम देवा कल आम गर्भस्तुति करवा आरंभ करवा भगवान ये कथा को आम विश्राम देवा समय होगा घंटाटे ये भाव भगवान कथार बीतेदे सब कृपा आसी पहुँचीगले आम पाखे तेणु आम कथा विश्राम देवा पूर्व पचार किए कि शुणिले ना ना कहार किसी प्रश्न अच्छी ना अदित रहिले बर्तमान ब्रह्मा गर्भस्तुति करेंगे आसंता काली रविवार संडे प्रोग्राम दुई थर भगवान कथा कह प्रथम सकाल आठटे कह पी साढ़े एगारटे कह समस्त भक्त मानू का दुई थर भगवान बामन कथा आसव यह भाव भगवान आविर्भाव हे आमको भगवान कृपार आपण कृपार बामन कथा कहार सुजोग मिलला से आपण मन पाखे मोर कृतज्ञता ज्ञापन करुच्ची तेणु मोर कथा को विश्राम दौर जय श्रीमद्भागवतम की जय श्री प्रभुपाद महाराज की जय श्री गुरुदेव की सम्वेद गौर भक्तवृंद की जय गौर प्रमानंदे
ପୁରା ସବୁ କୃପା ମିଳିଗଲା। ଆଜି ଆପଣ କହୁଥିଲେ କିଛି ହେବନି ବୋଲି, କିନ୍ତୁ ଭଗବାନ କୃପାରୁ ସବୁ ଆସି ପହଞ୍ଚିଗଲେ।
ଭଗବାନ ଯେଉଁ ରହିଛି, ଭଗବାନ ଯେଉଁ ରହିଛନ୍ତି, ମାନେ ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ। ତେଣୁ ଆଜି ଚିନ୍ତା ହେଉନଥିଲା ଏମିତି ହେବ ବୋଲି, ଭଗବାନ କଥା ସବୁ ଫୁଲ ବର୍ଷିଯିବ ମୋ ଉପରେ ବୋଲି।
ଯାହା ହଉ, କାଲି ମୁଁ ପଳେଇବି ତ, ଆଜି ଭଗବାନ ମୋତେ ବିଦାୟ ଦେଉଛନ୍ତି।